ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରିବେ ରାଷ୍ଟ୍ରପତି। କୃଷକମାନଙ୍କ ଜୀବନଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଗତ 11 ବର୍ଷ ମଧ୍ୟରେ ବାର୍ଷିକ ଖାଦ୍ୟଶସ୍ୟ ଉତ୍ପାଦନ ହାର 40% ବୃଦ୍ଧି ପାଇ 80 ଲକ୍ଷରୁ ଉର୍ଦ୍ଧ୍ୱ ଟନ୍ରେ ପହଞ୍ଚିଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀଙ୍କ ସୂଚନା। ଭାରତୀୟ ମହିଳା ଦଳ ଗତକାଲି ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ 4 ୱିକେଟ୍ରେ ବିଜୟୀ ଏବଂ ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ଆଜି ପ୍ରତିପକ୍ଷର ମୁକାବିଲା କରିବେ ଭାରତୀୟ ଖେଳାଳି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସମ୍ମାନନୀୟ ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛ ସହରଗୁଡ଼ିକୁ ସମ୍ମାନିତ କରାଯିବ। 4ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ସେଗୁଡ଼ିକ ମଧ୍ୟରେ ସୁପର ସ୍ୱଚ୍ଛ ଲିଗ୍ ସହର ଏବଂ ଜନସଂଖ୍ୟା ଆଧାରରେ 3ଟି ଶୀର୍ଷ ସ୍ୱଚ୍ଛ ସହରକୁ ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ମୋଟ 78ଟି ପୁରସ୍କାର ପ୍ରଦାନ କରାଯିବ। ସ୍ୱଚ୍ଛ ସର୍ବେକ୍ଷଣ 2024-25 ସହରାଞ୍ଚଳ ପରିମଳ ଏବଂ ସେବା ପ୍ରଦାନ ମୂଲ୍ୟାଙ୍କନ ପାଇଁ ଏକ ସ୍ମାର୍ଟ ପଦ୍ଧତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ଏହି ପୁରସ୍କାରଗୁଡ଼ିକ ହ୍ରାସ କରିବା, ପୁନଃ ବ୍ୟବହାର କରିବା ତଥା ପୁନଃଚକ୍ରଣ କରିବା ବିଷୟବସ୍ତୁ ଉପରେ ଆଧାରିତ ବୋଲି ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କହିଛି। କୃଷକମାନଙ୍କ ଜୀବନଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏ ଦିଗରେ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କୃଷି କ୍ଷେତ୍ରରେ ପଛୁଆ ଥିବା ଜିଲ୍ଲାଗୁଡ଼ିକରେ ଏହାଦ୍ୱାରା କେବଳ ଶସ୍ୟ ଉତ୍ପାଦନ ବୃଦ୍ଧି ହେବ ନାହିଁ, ବରଂ ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରୋତ୍ସାହନ ଦେବାରେ ସହାୟକ ହେବ। 2025-26 ଆର୍ଥିକ ବର୍ଷଠାରୁ 6 ବର୍ଷ ଲାଗି ଦେଶର 100ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। କୃଷି ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା ଓ ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀ ବୃଦ୍ଧି, ଶସ୍ୟ ଅମଳ ପରବର୍ତ୍ତୀ ସଂରକ୍ଷଣ, ଜଳସେଚନ ବ୍ୟବସ୍ଥାର ଉନ୍ନତି ଓ ଋଣ ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଗତକାଲି ନୂଆଦିଲ୍ଲୀରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି
100 ଏସେ ଜିଲ୍ଲେ ଜିସ୍ମେ କୃଷି ପର 3 ପୈମାନୋଂ ପର ଓ ବାକି ସବ୍ ଜିଲ୍ଲୋ ସେ ପିଛେ ହୋ ଏସେ 100 ଜିଲ୍ଲୋଙ୍କ ଚୟନିତ କରକେ ଉସ୍ମେ ଏକ ଫୋକସ୍ଡ ୱେ ମେ 11 ମନ୍ତ୍ରାଳୟୋଁ କେ 36 ସ୍କିମ୍ସ ଇନ୍ ସବକୋ କନ୍ଭର୍ଜ କରକେ ଏକ ଇଣ୍ଟିଗ୍ରେଟେଡ୍ ୱେ ମେ କୃଷି କା ବିକାଶ କରେ ୟେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା କା ଉଦ୍ଦେଶ୍ୟ ହେ ବହୁତ ହି ମହତ୍ୱକାଂକ୍ଷୀ ବହୁତ ମହତ୍ୱପୂର୍ଣ୍ଣ ବହୁତ ହି ଏକ ଗେମ୍ ଚେଞ୍ଜିଂ ସ୍କିମ୍ ୟେ ହୋନେ ୱାଲି ହେ ରାଜ୍ୟୋଁ କା ସହଯୋଗ ଲିଆ ଯାଏଗା ଭରପୁର ଇସ୍ମେଁ ଜିଲ୍ଲେ କେ ଲେଭଲ ପେ ବ୍ଲକ କେ ଲେଭଲ ପେ ଅର୍ ରାଜ୍ୟ କେ ଲେଭଲ ପେ ଗହନ କଣ୍ଟିନ୍ୟୁଅସ୍ ମନିଟରିଂ କି ଯାଏଗି।
ସେହିଭଳି ଏନ୍ଟିପିସିକୁ ନବୀକରଣୀୟ ଶକ୍ତିରେ 20,000 କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାକୁ ଅନୁମତି ଦେଇଥିବା ପ୍ରସ୍ତାବକୁ କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି। ଏ ସମ୍ପର୍କରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ନବୀକରଣୀୟ ଶକ୍ତି କ୍ଷମତାକୁ ସଶକ୍ତ କରିବା ଦିଗରେ ଭାରତର ପ୍ରଚେଷ୍ଟାକୁ ପ୍ରୋତ୍ସାହନ ମିଳିବ। ଦେଶରେ ଗତ 11 ବର୍ଷ ମଧ୍ୟରେ ବାର୍ଷିକ ଖାଦ୍ୟଶସ୍ୟ ଉତ୍ପାଦନ ହାର 40% ବୃଦ୍ଧି ପାଇ 80 ଲକ୍ଷରୁ ଉର୍ଦ୍ଧ୍ୱ ଟନ୍ରେ ପହଞ୍ଚିଛି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତୀୟ କୃଷି ଗବେଷଣା ପରିଷଦର 97ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି 11 ବର୍ଷ ମଧ୍ୟରେ ଦେଶରେ ଫଳ ଓ ପରିବା ଉତ୍ପାଦନ ପରିମାଣ 70,50,000 ଏବଂ ଦୁଗ୍ଧ ଉତ୍ପାଦନ 10 ଲକ୍ଷରୁ ଉର୍ଦ୍ଧ୍ୱ ଟନ୍କୁ ବୃଦ୍ଧି ପାଇଛି। ପରେ କୃଷିମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ କ୍ୟାବିନେଟ୍ରେ ମଞ୍ଜୁରୀ ପାଇଥିବା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଉପରେ ଆଲୋକପାତ କରିଛନ୍ତି। ଗତ 11 ବର୍ଷ ମଧ୍ୟରେ ଦେଶରେ ସବୁଜ ବିପ୍ଳବକୁ ସାକାର କରିବା ଲାଗି ସରକାରଙ୍କ ପକ୍ଷରୁ ବିବିଧ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଜୟପୁର ଗସ୍ତ କରିବେ। ଏହି ଅବସରରେ ସେ ଜୟପୁର ନିକଟବର୍ତ୍ତୀ ଦାଦିଆ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ସହକାରିତା ଏବଂ ରୋଜଗାର ଉତ୍ସବରେ ଯୋଗଦେଇ ବିଭିନ୍ନ ସରକାରୀ ବିଭାଗରେ 8,000 ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଖାଦ୍ୟଶସ୍ୟ ସଂରକ୍ଷଣ ତଥା ଶ୍ରୀ ଅନ୍ନକୁ ପ୍ରୋହାହନ ଦେବା ସମ୍ପର୍କିତ କେତେକ ଯୋଜନାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା।
श्री शाह विश्व की वृहद अन्न भंडारण योजना के तहत निर्मित 24 गोदामों तथा श्री अन्न प्रोत्साहन के लिए 64 मिलेट्स आउटलेट्स का लोकार्पण करेंगे। गोपाल क्रेडिट कार्ड योजना के तहत 1,400 लाभार्थियों को लगभग 12 करोड़ रुपए के ऋण तथा दुग्ध उत्पादन सहकारी समितियों को 2,000 से ज्यादा माइक्रो एटीएम वितरित किए जाएंगे। केंद्रीय सहकारिता मंत्री श्वेत क्रांति 2.0 PDCS ऑनलाइन रजिस्ट्रेशन प्लेटफॉर्म का शुभारंभ करेंगे। जितेंद्र द्विवेदी, आकाशवाणी समाचार, जयपुर।
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲିଠାରୁ 22 ତାରିଖ ପର୍ଯ୍ୟନ୍ତ ଏସ୍ୱାତିନି, ଲେଜୋଥାକୁ ଏବଂ 23-25 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାକୁ ସରକାରୀ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ମାର୍ଗାରିଟା ଏସ୍ୱାତିନିର ରାଜା ସ୍ୱାତି ତୃତୀୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିବେ। ସେଠାକାର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଏବଂ ସମ୍ପର୍କର ଅଗ୍ରଗତି ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ, ପୁଞ୍ଜିନିବେଶ, ଦକ୍ଷତା ବିକାଶ, ଭାଗିଦାରୀରେ ଉନ୍ନତି ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ଉପରେ ଏହି ଗସ୍ତ ଗୁରୁତ୍ୱ ପ୍ରଦାନ କରିବ। ଏସ୍ୱାତିନିଠାରେ ଶ୍ରୀ ମାର୍ଗାରିଟା ପ୍ରବାସୀ ଭାରତୀୟମାନଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଭାରତର ବିକାଶ ଭାଗିଦାରୀରେ ସେମାନଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରିବ। ଲେସୋଥୋଠାରେ ମନ୍ତ୍ରୀ ଶ୍ରୀ ମାର୍ଗାରିଟା ସେଠାକାର ରାଜା ଲେସି ତୃତୀୟ ଏବଂ ପ୍ରଧାନମନ୍ତ୍ରୀ ସାମୁଏଲ ମାଟାକେନାଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେ ସେଠାକାର ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଦକ୍ଷିଣ ଆଫ୍ରିକାର କୁଜୁକୁଜାଠାରେ ଆସନ୍ତା 24-25 ତାରିଖରେ ହେବାକୁ ଥିବା G20 ମନ୍ତ୍ରୀସ୍ତରୀୟ ବୈଠକରେ ଶ୍ରୀ ମାର୍ଗାରିଟା ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ସେ ଦକ୍ଷିଣ ଆଫ୍ରିକା ମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 13 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ସମୃଦ୍ଧ ସହର ଯୋଜନାକୁ ସଫଳ କରିବା ପାଇଁ 4,879,30,00,000 ମଞ୍ଜୁର କରାଯାଇଛି। ଏହା ମାଧ୍ୟମରେ ଯୋଜନାବଦ୍ଧ ସହରୀକରଣ ଏବଂ ଆଞ୍ଚଳିକ ବିକାଶକୁ ପ୍ରୋହାହନ ଦିଆଯିବ। କ୍ୟାବିନେଟ୍ରେ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି କ୍ଷେତ୍ରରେ କୁଳାଧିପତିଙ୍କ କ୍ଷମତାକୁ ବୃଦ୍ଧି ପାଇଁ ନିଷ୍ପଭି ନେଇଛନ୍ତି। ଓଡ଼ିଶା ରାଜସ୍ୱ ସେବା ଓଆର୍ଏସ୍ କ୍ୟାଡରକୁ ଅଧିକ ସଶକ୍ତ ଓ ଦକ୍ଷ କରିବା ଲାଗି ଓଆର୍ଏସ୍ ନିଯୁକ୍ତି ନିୟମ 2011 ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି। କ୍ୟାବିନେଟ୍ରେ ଓଡ଼ିଶା ସେମିକଣ୍ଡକ୍ଟର ଉତ୍ପାଦନ ଓ ଫ୍ୟାବ୍ଲେସ୍ ନୀତି 2023 ଦ୍ୱିତୀୟ ସଂଶୋଧନକୁ ମଧ୍ୟ ଅନୁମତି ମିଳିଛି। ଓଡ଼ିଶାର ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା IG ଏସ୍ଆଇନିଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ କରାଯିବ। ଏହି ଘଟଣାର ପ୍ରତିବାଦରେ ଆଜି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ତେବେ ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାଦ୍ ଦିଆଯାଇଛି। ଭୁବନେଶ୍ୱରଠାରେ ଆଜିଠାରୁ ଉତ୍ତମ ପ୍ରଶାସନିକ ଅଭ୍ୟାସ ସମ୍ପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହେଉଛି। କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଭାବେ ଏହି ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଭାରତୀୟ ମହିଳା ଦଳ ଗତକାଲି ସାଉଥାମ୍ପଟନ୍ଠାରୁ ରୋଜ୍ ବାଉଲ୍ଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 4 ପରାସ୍ତ କରିଛି। ଏହି ବିଜୟ ସହିତ ଏହି 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଭାରତୀୟ ଦଳ 1-0 ଅଗ୍ରଣୀ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପଭି ନେଇ ଇଂଲଣ୍ଡ ଦଳ ନିର୍ଦ୍ଧାରିତ 50 ଓଭରରେ 6 ହରାଇ 258 ରନ୍ କରିଥିଲା। 269 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ 10 ବଲ୍ ବାକି ଥାଇ ଆବଶ୍ୟକ ରନ୍ ହାସଲ କରିଥିଲା। ଭାରତ ପକ୍ଷରୁ ଅପରାଜିତ 62 ରନ୍ କରିଥିବା ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତର ଲକ୍ଷ୍ୟ ସେନ୍ ଆଜି ଟୋକିଓଠାରେ ଜାପାନର କୋଡାଇ ନାରାଓକାଙ୍କୁ ଭେଟିବେ। ସେହିପରି ଡବଲ୍ସ ବର୍ଗର ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତର ଚିରାଗ ସେଟ୍ଟି ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡିଙ୍କ ଯୋଡ଼ି ଚୀନ୍ର ୱାଙ୍ଗ ଚାଙ୍ଗ ଓ ଲିଆଙ୍ଗ ୱିକେନ୍ଙ୍କ ଯୋଡ଼ି ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରିବେ ରାଷ୍ଟ୍ରପତି। କୃଷକମାନଙ୍କ ଜୀବନଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ ଏବଂ ଦେଶରେ ଗତ 11 ବର୍ଷ ମଧ୍ୟରେ ବାର୍ଷିକ ଖାଦ୍ୟଶସ୍ୟ ଉତ୍ପାଦନ ହାର 40% ବୃଦ୍ଧି ପାଇ 80 ଲକ୍ଷରୁ ଉର୍ଦ୍ଧ୍ୱ ଟନ୍ରେ ପହଞ୍ଚିଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀଙ୍କ ସୂଚନା।